ମୋ ନାଁ ପାର୍ବତୀ ମହାରଣା, 26 ନମ୍ବର ୱାର୍ଡ ସନ୍ତୋଷୀ ନଗର। ଆମର ସେଠି ଡ୍ରେନ୍ର କାମ ଚାଲିଛି କିନ୍ତୁ ଠିକ୍ରେ କାମ ହେଇପାରୁନି। ବାଲିଗୋଡି ଯୋଉ ପ୍ରୋସେସ୍ରେ ଦବା କଥା ସେ ପ୍ରୋସେସ୍ରେ ସେମାନେ ଦଉନାହାନ୍ତି, ବହୁତ କମ୍ ମାତ୍ରାରେ ଦଉଛନ୍ତି। ଯେହେତୁ ଏବେ ବର୍ଷା ହଉଛି ସେ ଡ୍ରେନ୍ ବି ମାନେ ଖସି ଖସି ଗଲାଣି, ବାଲିଗୋଡି ସବୁ ଧୋଇ ହେଇକିରି ଗଲାଣି। କାମ କରୁଥିବା ସମୟ ସହିତ ଆପଣ ଯଦି କମ୍ପ୍ଲେନ୍ ଟାକୁ ୱାର୍ଡ ଅଫିସରଙ୍କୁ ଜଣେଇବେ, ତାହେଲେ ୱାର୍ଡ ଅଫିସର ଯଦି ଏଇ ଟାଇମ୍ରେ ପଦକ୍ଷେପଟା ନେବେ, ତାହେଲେ ଏବେ ଯୋଉ କାମ ହଉଛି ସେଇ ସେ କାମ ସହିତ ହିଁ ଏଇ କାମର ସମାଧାନ ହେଇଯିବ। ଆଉ ଦୟାକରି ଆର କିଛି ପଦକ୍ଷେପ ନିଅନ୍ତୁ।